ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ତୁମ୍ଭେ ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାର ଆଉଜି ପଡ଼ ନାହିଁ, ଆପଣାର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର, ତହିଁରେ ସେ ତୁମ୍ଭର ପଥ ସବୁ ସରଳ କରିବେ। ଆସନ୍ତୁ ସେହି ପଥ ପ୍ରଦର୍ଶକଙ୍କର ସନ୍ଧାନ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
ଜୀବନ ପାଣିର ଫୋଟକା, ଏଇ ଅଛି ଏଇ ନାହିଁ, ତଥାପି କାହିଁକି ସିଏ ତ ବୁଝେ ନା, ତଥାପି କାହିଁକି ସିଏ ତ ବୁଝେ ନା, ପ୍ରଭୁ ଏକା ତାର ପାଇ ମଣିଷ ଜୀବନ ପାଣିର ଫୋଟକା, ଏଇ ଅଛି ଏଇ ସେ କାହିଁକି ବୁଝି ତ ପାରିନା, ତେବେ ସେ କାହିଁକି ବୁଝି ତ ପାରିନା, ତା ଜୀବନ ପ୍ରଭୁ ପାଇଁ ମଣିଷ ଜୀବନ ପାଣିର ଫୋଟକା, ଏଇ ଅଛି ଏଇ ବଖେ ବର୍ଷଘାତ କରୋଡ଼ ପ୍ରହାର, ସହିଲେ ସେ ମଥା ନଈ, ଶରୀରଟା ତାଙ୍କ କୃଷେ ଚଢ଼ିଗଲା, ପାପି ମଣି ସର ସେ ପାପି ମଣିଷ କେବେ ବି ଚାହିଁନା, ସେ ପାପି ମଣିଷ କେବେ ବି ଚାହିଁନା, ସେ ପ୍ରେମ ବୁଝିବା ପାଇଁ ମଣିଷ ଜୀବନ ପାଣିର ଫୋଟକା, ଏଇ ଅଛି।
প্রিয় শ্রোতা বন্ধু, আজির এই শুভ অবসরের আমার ত্রাণকর্তা প্রভু যীশুখ্রীষ্ট বহুমূল্য নামে শুভেচ্ছা জনায়ে আজির এই পথ প্রদর্শিকা কার্যক্রমের অংশ হওয়া নিমন্তে স্বাগত করে। আপনার এই কার্যক্রমের জন নিয়মিত শ্রোতা জাঁ আমি মতো বিশেষ খুশি, কেবল সে নুহে আপনার মতামত নিমন্তে মধ্যে বিশেষ ধন্যবাদ। আপনার প্রার্থনার অনুরোধ রক্ষা করে আমি মধ্যে আপনার নিমন্তে প্রার্থনা করুছু। ଆଉ ପ୍ରଭୁ ଯୀଶୁ ନିଶ୍ଚିତ ଭାବରେ ଆପଣଙ୍କୁ ଆପଣଙ୍କର ସମସ୍ତ ସମସ୍ୟାରୁ ଉଦ୍ଧାର କରିବେ। ଆପଣ ଏହି କାର୍ଯ୍ୟକ୍ରମ ନିୟମିତ ଶୁଣିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ମଧ୍ୟ ଶୁଣାଇବାରେ ସାହାଯ୍ୟ କରନ୍ତୁ, ଆଉ ଅନ୍ୟମାନଙ୍କୁ ମଧ୍ୟ ଆମ ନିକଟକୁ ପତ୍ର ଲେଖିବା ନିମନ୍ତେ ଉତ୍ସାହିତ କରନ୍ତୁ, ଯଦ୍ୱାରା ଆମେ ମଧ୍ୟ ସେମାନଙ୍କ ସହିତ ପତ୍ର ମାଧ୍ୟମରେ ଯୋଗାଯୋଗ କରି ସେମାନଙ୍କୁ ପ୍ରଭୁ ବିଷୟରେ ଅଧିକ କିଛି ଜଣାଇପାରିବୁ। ଆସନ୍ତୁ ତାହେଲେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ପ୍ରାର୍ଥନାର ସହିତ ପ୍ରଭୁଙ୍କର ନିକଟବର୍ତ୍ତୀ ହେବା। ଆସନ୍ତୁ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମର ଧନ୍ୟବାଦ କରୁଅଛି ସୁନ୍ଦର ସମୟ ପାଇଁ। ପ୍ରଭୁ, ତୁମର ବାକ୍ୟ ମଧ୍ୟ ଦେଇ ତୁମେ ଆମମାନଙ୍କ ସହିତ କଥା କୁହ। ଆମମାନଙ୍କର ଆତ୍ମିକ ଜୀବନର ଅଭାବକୁ ପ୍ରଭୁ ତୁମେ ପୂର୍ଣ୍ଣ କର। ତୁମର ବାକ୍ୟ ମଧ୍ୟ ଦେଇ ପ୍ରଭୁ ତୁମେ ଆମମାନଙ୍କୁ ଶାନ୍ତି, ସାନ୍ତ୍ୱନା, ଆନନ୍ଦ, ଧୈର୍ଯ୍ୟ ପ୍ରଦାନ କର। ଏ ଅନ୍ଧକାରମୟ ଜଗତରେ ପ୍ରଭୁ ଏକ ବିଜୟୀ ଜୀବନ ଯାପନ କରିବା ପାଇଁ ତୁମେ ଆମମାନଙ୍କୁ ଶକ୍ତି ଦିଅ। ତୁମ ବାକ୍ୟର ନିଗୁଢ଼ ତତ୍ତ୍ୱକୁ ବୁଝିବା ନିମନ୍ତେ ତୁମେ ଆମମାନଙ୍କୁ ସ୍ୱର୍ଗୀୟ ଜ୍ଞାନ ବୁଦ୍ଧି ପ୍ରଦାନ କର, ଆଉ ସେ ବାକ୍ୟ ଅନୁଯାୟୀ ଜୀବନଯାପନ କରିବା ନିମନ୍ତେ ତୁମେ ଆମମାନଙ୍କୁ ଶକ୍ତି ପ୍ରଦାନ କର। ଆମମାନଙ୍କୁ ଏକ ସରଳ ବିଶ୍ୱାସର ହୃଦୟ ଦିଅ। ଆମମାନଙ୍କ ମନ ମଧ୍ୟରୁ ସମସ୍ତ ପ୍ରକାର ଅବିଶ୍ୱାସ ଓ ସନ୍ଦେହକୁ ପ୍ରଭୁ ତୁମେ ଦୂର କରିଦିଅ। ଆଜିର ଏହି କାର୍ଯ୍ୟକ୍ରମ ମଧ୍ୟ ଦେଇ ତୁମେ ଆମମାନଙ୍କ ସହିତ କଥା କୁହ। ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଦ୍ୱିତୀୟ ତିମଥୀ 2 20 ପଦରୁ ଆରମ୍ଭ କରି 3 7 ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ଆଜି ଆମେ ଏହି ଅଂଶରେ ପାଉଲ ଏକ ପାତ୍ର ସହିତ ଓ ଜଣେ ଦାସ ସହିତ ଖ୍ରୀଷ୍ଟ ବିଶ୍ୱାସୀର ଜୀବନକୁ ତୁଳନା କରିବାର ବିଷୟକୁ ଲକ୍ଷ୍ୟ କରିବାକୁ ପାରିବା। 2:20 ପଦରେ ଏହିପରି ଲେଖା ଅଛି, ଗୋଟିଏ ବଡ଼ ଘରେ ଯେ କେବଳ ସୁନା ଓ ରୂପାର ପାତ୍ର ଥାଏ ତାହା ନୁହେଁ, ମାତ୍ର କାଠ ଓ ମାଟିର ପାତ୍ର ମଧ୍ୟ ଥାଏ, କେତେକ ସମାଦର ଓ କେତେକ ଅନାଦର ନିମନ୍ତେ ଥାଏ। ଅତଏବ ଯଦି କେହି ସେହି ସମସ୍ତଙ୍କଠାରୁ ଆପଣାକୁ ପରିଷ୍କାର କରେ, ତାହା ହେଲେ ସେ ପବିତ୍ରୀକୃତ, କର୍ତ୍ତାଙ୍କ ବ୍ୟବହାର ପାଇଁ ଉପଯୁକ୍ତ, ପୁଣି ସମସ୍ତ ଉତ୍ତମ କାର୍ଯ୍ୟ ନିମନ୍ତେ ପ୍ରସ୍ତୁତ, ଏପରି ଏକ ସମାଦରର ପାତ୍ର ହେବ। ଏହି ପଦଗୁଡ଼ିକରେ ଖ୍ରୀଷ୍ଟ ବିଶ୍ୱାସୀ ଏକ ପାତ୍ର ସ୍ୱରୂପେ ଉପସ୍ଥାପିତ କରାଯାଇଅଛି ବା ଅଙ୍କିତ ହୋଇଅଛି। ଯଦି ଏକ ପାତ୍ର ବ୍ୟବହାର ଉପଯୋଗୀ ହେବାକୁ ଅଛି, ତାହେଲେ ନିଶ୍ଚିତ ଭାବେ ପରିଷ୍କୃତ ହେବା ଆବଶ୍ୟକ। ଉଦାହରଣ ସ୍ୱରୂପ ଧରିନିଅନ୍ତୁ, ଆପଣ ଏକ ମରୁଭୂମି ମଧ୍ୟ ଦେଇ ଯାତ୍ରା କରୁଅଛନ୍ତି ଓ ଆପଣ ଏକ ଝରଣା ନିକଟରେ ଆସି ପହଞ୍ଚି ଯାଇଛନ୍ତି। ଆପଣ ଅତ୍ୟନ୍ତ ତୃଷିତ, ଆଉ ସେହି ସ୍ଥାନରେ 2 ପାତ୍ର ରହିଅଛି, ଅର୍ଥାତ୍ ଗୋଟିଏ ପିଆଲା ସୁବର୍ଣ୍ଣରେ ମଣ୍ଡିତ ହୋଇଅଛି ଓ ସୁବର୍ଣ୍ଣର ପିଆଲା, ମାତ୍ର ଏହା ପରିଷ୍କାର ନାହିଁ, କିନ୍ତୁ ଅନ୍ୟଟି ମାଟିର ପିଆଲା ଓ ଏହା ଟିକିଏ ଫାଟିଯାଇଥିବାରୁ ଏଥିରେ କମ୍ ଜଳ ଧରୁଅଛି, ମାତ୍ର ଏହା ଅତି ପରିଷ୍କାର। କିନ୍ତୁ ଆପଣ ମୃତ୍ୟୁ ସରିକି ତୃଷାତୁର ଅଛନ୍ତି ଓ କିଛି ଜଳପାନ କରିବାକୁ ଚାହାନ୍ତି, ତାହେଲେ ଆପଣ କେଉଁଟିକୁ ବ୍ୟବହାର କରିବା ପାଇଁ ଚାହିଁବେ? ଯେହେତୁ ଆପଣ ଅତିରିକ୍ତ ତୃଷାତୁର ଅଛନ୍ତି ଓ ଥକିଯାଇଛନ୍ତି, ତେଣୁକରି ଆପଣ ସେହି ପରିଷ୍କାର ମାଟିର ପିଆଲାଟିକୁ ବ୍ୟବହାର କରିବାକୁ ଚାହିଁବେ, କାରଣ ତାହା ପରିଷ୍କାର। ସେହିପରି ଈଶ୍ୱର ମଧ୍ୟ ପରିଷ୍କାର ପିଆଲାକୁ ବ୍ୟବହାର କରିବାକୁ ଚାହାନ୍ତି। ଏହା ସୁନା କି ରୂପା କି ମାଟିର ପାତ୍ର ହୋଇଥାଉ ନା କାହିଁକି, ମାତ୍ର ପରିଷ୍କାର ଥିବା ଆବଶ୍ୟକ, କାରଣ ଈଶ୍ୱର କୌଣସି ଅପରିଷ୍କାର ପାତ୍ରକୁ ନେଇ ବ୍ୟବହାର କରିବାକୁ ଚାହାନ୍ତି ନାହିଁ। ସେ କୌଣସି ଅଶୁଚି ହୃଦୟ ବିଶିଷ୍ଟ ବ୍ୟକ୍ତିକୁ ବ୍ୟବହାର କରିବାକୁ ଚାହାନ୍ତି ନାହିଁ। ଆଜି ଈଶ୍ୱର ସେହିପରି ପରିଷ୍କାର ପାତ୍ରଗୁଡ଼ିକୁ ନେଇ ବ୍ୟବହାର କରିବାକୁ ଚାହାନ୍ତି। ସେ ବାହିକ ସୁନ୍ଦରତାକୁ ଦେଖନ୍ତି ନାହିଁ, ମାତ୍ର ହୃଦୟର ବା ଅନ୍ତଃକରଣର ଶୁଚିତାକୁ ବା ସୌନ୍ଦର୍ଯ୍ୟକୁ ଦେଖନ୍ତି। 2:22 ଲେଖା ଅଛି, କିନ୍ତୁ ତୁମ୍ଭେ ଯୌବନ କାଳର ଅଭିଳାଷରୁ ପଳାୟନ କରି ଯେଉଁମାନେ ଶୁଚି ହୃଦୟରେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରନ୍ତି, ସେମାନଙ୍କ ସହିତ ଧାର୍ମିକତା, ବିଶ୍ୱାସ, ପ୍ରେମ ଓ ଶାନ୍ତିର ଅନୁଗାମୀ ହୁଅ। ବାସ୍ତବରେ ଏହି ବିଶ୍ୱାସ, ପ୍ରେମ ଓ ଶାନ୍ତି ଖ୍ରୀଷ୍ଟୀୟ ଜୀବନର ବ୍ୟବହାରିକ ଆଦର୍ଶ। ଏହା ଖ୍ରୀଷ୍ଟୀୟ ଜୀବନରେ କେବଳ କଥାରେ ନୁହେଁ ମାତ୍ର କାର୍ଯ୍ୟରେ ପ୍ରତିଫଳିତ ହେବା ଆବଶ୍ୟକ। ତାହେଲେ ଖ୍ରୀଷ୍ଟୀୟ ଜୀବନର ଆଦର୍ଶ ଅନ୍ୟମାନଙ୍କ ନିକଟରେ ପ୍ରତିଫଳିତ ହୋଇପାରିବ। ପାଉଲ କହନ୍ତି, ତିମଥି, ଯେଉଁମାନେ ସୁଚି ହୃଦୟରେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରନ୍ତି ସେମାନଙ୍କ ସହିତ ଧାର୍ମିକତା, ବିଶ୍ୱାସ, ପ୍ରେମ ଓ ଶାନ୍ତିର ଅନୁଗାମୀ ହୁଅ। ଆମ୍ଭେମାନେ ଏହିପରି ଲୋକମାନଙ୍କ ସହିତ ସହଭାଗିତା ସ୍ଥାପନ କରିବା ଉଚିତ ଯେଉଁମାନଙ୍କ ସହିତ ଆମେ ଧାର୍ମିକତା, ବିଶ୍ୱାସ, ପ୍ରେମ ଓ ଶାନ୍ତିରେ ବୃଦ୍ଧିପ୍ରାପ୍ତ ହୋଇପାରିବା। ଦୁଇ ପର୍ବର 23 ପଦରେ ଲେଖା ଅଛି, ନିର୍ବୋଧ ଓ ବିତଣ୍ଡା ବାଦାନୁବାଦ ଯେ ବିରୋଧ ଜନ୍ମାଏ ଏହା ଜାଣି ସେହିସବୁ ଅଗ୍ରାହ୍ୟ କର। ଆଜି ଅନେକ ଏହିପରି ଈଶ୍ୱରଙ୍କ ବାକ୍ୟ ନେଇ ବିତଣ୍ଡା ଯୁକ୍ତିତର୍କ କରନ୍ତି ଯେଉଁଥିରେ କି କୌଣସି ମୂଲ୍ୟ ନାହିଁ। ତେଣୁକରି ଏହିପରି ଲୋକମାନଙ୍କଠାରୁ ଦୂରରେ ରହି ଈଶ୍ୱରଙ୍କ ବାକ୍ୟ ପ୍ରଚାରରେ ଓ ଶିକ୍ଷାଦାନରେ ଅଧିକ ସମୟ ଅତିବାହିତ କଲେ ଆମେ ସୁଯୋଗର ସଦ୍ବ୍ୟବହାର କରିପାରିବା ଓ ଅନ୍ୟମାନଙ୍କୁ ମଧ୍ୟ ବିନାଶରୁ ରକ୍ଷା କରିପାରିବା। ଏହି ଜଗତ ବିନାଶ ଆଡ଼କୁ ଗତି କରୁଅଛି, ତେଣୁ ଏହା ବିନଷ୍ଟ ହେବା ପୂର୍ବରୁ ଈଶ୍ୱରଙ୍କ ବାକ୍ୟ ଅନ୍ତତଃ ପକ୍ଷେ ପ୍ରତ୍ୟେକ ଲୋକଙ୍କର କର୍ଣ୍ଣଗୋଚର ହେଉ। 24 ଓ 25 ପଦରେ ଲେଖା ଅଛି, ପ୍ରଭୁଙ୍କ ଦାସ ବିରୋଧ କରିବା ଉଚିତ ନୁହେଁ, ମାତ୍ର ସମସ୍ତଙ୍କ ପ୍ରତି କୋମଳ, ଶିକ୍ଷାଦାନରେ ନିପୁଣ ଓ ସହିଷ୍ଣୁ ହେବା ଏବଂ ବିରୋଧୀମାନଙ୍କୁ ମୃଦୁ ଭାବରେ ଶାସନ କରିବା ଉଚିତ। ତାହେଲେ କେଜାଣି ଈଶ୍ୱର ସେମାନଙ୍କୁ ସତ୍ୟ ସମ୍ବନ୍ଧରେ ଜ୍ଞାନପ୍ରାପ୍ତ ହେବା ପାଇଁ ମନ ପରିବର୍ତ୍ତନ ରୂପ ବର ଦେବେ। ଶେଷରେ ଆମେ ଦେଖୁଛୁ ଯେ ଜଣେ ଖ୍ରୀଷ୍ଟ ବିଶ୍ୱାସୀ ଦାସ ପରି ହେବା ଉଚିତ ଓ ସେ ସମସ୍ତଙ୍କ ପ୍ରତି କୋମଳ ବ୍ୟବହାର କରିବା ଉଚିତ। ତେବେ ଏଠାରେ ଏକ ମତ ପାର୍ଥକ୍ୟତା ଥିବା ପରି ଜଣାଯାଏ। ଜଣେ ସୈନିକକୁ ଯୁଦ୍ଧ କରିବାକୁ ଥିଲା, ମାତ୍ର ଜଣେ ଦାସକୁ ଯୁଦ୍ଧ କରିବା ଆବଶ୍ୟକ ନାହିଁ। ତେବେ ଏହାର ଅର୍ଥ କ'ଣ? ଏହା କ'ଣ ମତ ପାର୍ଥକ୍ୟତା ସୃଷ୍ଟି କରେ? ନୁହେଁ, ଏହା ଏକ ବିରୋଧାଭାସ। ଆପଣ ଯେତେବେଳେ ସତ୍ୟ ସପକ୍ଷରେ ଛିଡ଼ା ହେଉଛନ୍ତି, ଆପଣଙ୍କୁ ତହିଁରେ ଦୃଢ଼ ରହିବାକୁ ହେବ ଓ ତହିଁରେ ନିଶ୍ଚିତ ହେବାକୁ ହେବ ଓ ଲୋକେ ଜାଣନ୍ତୁ ଯେ ଆପଣ ସତ୍ୟ ପକ୍ଷରେ ଛିଡ଼ା ହୋଇଛନ୍ତି। ମାତ୍ର ସେଠାରେ ଆପଣଙ୍କର ଭୀରୁତାର ପରିଚୟ ଦିଅନ୍ତୁ ନାହିଁ, ମାତ୍ର ଦୃଢ଼ତାର ସହିତ ସତ୍ୟକୁ ପ୍ରତିପାଦିତ କରନ୍ତୁ। କିନ୍ତୁ ଏଠାରେ ପାଉଲ କହନ୍ତି, ବିରୋଧୀମାନଙ୍କୁ ମୃଦୁ ଭାବରେ ଶାସନ କରିବା ଉଚିତ, ଅର୍ଥାତ୍ ଯେଉଁମାନେ ସତ୍ୟର ବିରୋଧ କରନ୍ତି ସେମାନଙ୍କୁ ମୃଦୁ ଭାବରେ ଶାସନ କରିବା ଉଚିତ। ଆପଣ ଯଦି ଜଣେ ବ୍ୟକ୍ତିଙ୍କୁ ଖ୍ରୀଷ୍ଟଙ୍କ ନିମନ୍ତେ ଲାଭ କରିବାକୁ ଚାହାନ୍ତି, ତାହେଲେ ତାହାଙ୍କ ସହିତ ଯୁକ୍ତିତର୍କ କରନ୍ତୁ ନାହିଁ। ସେ ଯଦି ଆପଣଙ୍କ ସହିତ ଏକମତ ନୁହନ୍ତି, ତାହେଲେ ତାହାଙ୍କୁ ସେହିପରି ଛାଡ଼ି ଦିଅନ୍ତୁ, ମାତ୍ର ତାହାଙ୍କୁ କେବଳ ଈଶ୍ୱରଙ୍କ ବାକ୍ୟ ଶୁଣାନ୍ତୁ। 26 ପଦରେ ଲେଖା ଅଛି, ଆଉ ଯେଉଁ ଶୈତାନ ସେମାନଙ୍କୁ ତାହାର ଇଚ୍ଛା ସାଧନ କରିବା ନିମନ୍ତେ ବନ୍ଦୀ କରିଅଛି, ସଚେତନ ହୋଇ ତାହାର ଫାନ୍ଦରୁ ମୁକ୍ତ ହେବେ। ସେମାନେ ଈଶ୍ୱରଙ୍କ ବାକ୍ୟ ଶୁଣିବା ଦ୍ୱାରା ହୋଇପାରେ ଈଶ୍ୱର ସେମାନଙ୍କ ଅନ୍ତରରେ ତାହାଙ୍କର କାର୍ଯ୍ୟ ସାଧନ କରିବେ ଓ ସେମାନଙ୍କୁ ଶୈତାନର ବନ୍ଧନରୁ ମୁକ୍ତ କରିବେ। ପ୍ରିୟ ବନ୍ଧୁ, ଈଶ୍ୱରଙ୍କ ବାକ୍ୟ ନେଇ ଆମ୍ଭେମାନେ ଯୁକ୍ତି ବାଢ଼ିବା ଉଚିତ ନୁହେଁ, ମାତ୍ର ସରଳ ଭାବରେ ଏହାର ନିଗୁଢ଼ ତତ୍ତ୍ୱକୁ ଓ ଏହାର ସତ୍ୟତାକୁ ବୁଝିବା ନିମନ୍ତେ ବା ବୁଝାଇବା ନିମନ୍ତେ ଚେଷ୍ଟା କରିବା ଉଚିତ। ଆସନ୍ତୁ ଏହାପରେ 3 ପର୍ବ ମଧ୍ୟକୁ ଯିବା। ଏହି 3 ପର୍ବର ମୁଖ୍ୟ ପ୍ରସଙ୍ଗ ହେଉଛି ଆଗାମୀ ଧର୍ମଚ୍ୟୁତି ଓ ଧର୍ମଶାସ୍ତ୍ରର ଅଧିକାର। ଏହି ପର୍ବରେ ପାଉଲ ଧର୍ମଚ୍ୟୁତି ଘଟିବା ନେଇ ସତର୍କ କରାଇ ଦିଅନ୍ତି, ଯାହାକି ଯୁଗାନ୍ତ ସମୟରେ ଆସିବ। ସେ ମଧ୍ୟ ତହି ନିମନ୍ତେ ଆମମାନଙ୍କୁ ପ୍ରତିଷେଧକ ଔଷଧ ପ୍ରଦାନ କରନ୍ତି, ଯାହାକି ଈଶ୍ୱରଙ୍କ ବାକ୍ୟ। ସେହି କାରଣରୁ ଏହି ପର୍ବଟି ଅତି ଗୁରୁତ୍ୱପୂର୍ଣ୍ଣ ଓ ଆଜି ଆମମାନଙ୍କ ନିମନ୍ତେ ଅତି ଅର୍ଥପୂର୍ଣ୍ଣ। ଆସନ୍ତୁ ସେହି ଯୁଗାନ୍ତ ସମୟରେ ଘଟିବାକୁ ଥିବା ଧର୍ମଜ୍ୟୋତି ବିଷୟ ନେଇ ପାଉଲ କ'ଣ କହନ୍ତି ତାହା ଲକ୍ଷ୍ୟ କରିବାକୁ ଯିବା। ଦେଖନ୍ତୁ 3 ପର୍ବର 1 ପଦରେ ଲେଖା ଅଛି, କିନ୍ତୁ ଏହା ଜାଣିଥାଅ ଯେ ଶେଷ କାଳରେ ଭୀଷଣ ସମୟ ଉପସ୍ଥିତ ହେବ। ଲେଖା ଅଛି କିନ୍ତୁ ଏହା ଜାଣିଥାଅ। ପାଉଲ ତିମୋଥିଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ବିଷୟ କହନ୍ତି ଓ ତାହା ଯେପରି ସେ ଜାଣିବାକୁ ପାରନ୍ତି ଏହା ସେ ଚାହାନ୍ତି। ମଣ୍ଡଳୀର ଭବିଷ୍ୟତ କ'ଣ ହେବ ଓ ସେ ମଣ୍ଡଳୀଠାରୁ କ'ଣ ଆଶା କରିବା ଉଚିତ ତାହା ସେ ତାହାଙ୍କୁ ଜଣାଇ ଦିଅନ୍ତି। ଏହା ଆୟୋଜିତ ହୋଇଥିବା ମଣ୍ଡଳୀ ନିମନ୍ତେ ଏକ ଉଜ୍ଜଳ ଭବିଷ୍ୟତ ନୁହେଁ। ଲେଖା ଅଛି ଶେଷ କାଳରେ, ଏହି ଖଣ୍ଡବାକ୍ୟଟି ନୂତନ ନିୟମର ବିଭିନ୍ନ ସ୍ଥାନରେ ବ୍ୟବହୃତ ହୋଇଅଛି। ଏହା ମଣ୍ଡଳୀର ଶେଷକାଳ ବିଷୟ ନେଇ ପ୍ରକାଶ କରେ, ଯାହାକି ବିଶ୍ୱାସୀ ମଣ୍ଡଳୀର ଉର୍ଦ୍ଧ୍ୱକୁ ନିଆଯାଇ ସେହି ମଧ୍ୟାକାଶରେ ଖ୍ରୀଷ୍ଟଙ୍କ ସହିତ ମିଳିତ ହେବାର ଠିକ୍ ପୂର୍ବରୁ ଘଟିବ। ତେବେ ମଣ୍ଡଳୀର ଶେଷକାଳ ଇସ୍ରାଏଲ ଜାତିର ଶେଷକାଳ ପରି ନୁହେଁ, ଯାହାକି ପୁରାତନ ନିୟମରେ ବାରମ୍ବାର ଉଲ୍ଲେଖ ହୋଇଅଛି। ପୁରାତନ ନିୟମରେ ଶେଷକାଳକୁ ଯୁଗାନ୍ତ ସମୟ ବୋଲି କୁହାଯାଏ ଅଥବା ଅନ୍ତିମ ସମୟ ବୋଲି କୁହାଯାଏ, ଯାହାକି ସେହି ମହାକ୍ଲେଶର ସମୟକୁ ଦର୍ଶାଏ। ମାତ୍ର ଏହି ମହାକ୍ଲେଶର ସମୟ ମଣ୍ଡଳୀର ଶେଷକାଳଠାରୁ ଯଥେଷ୍ଟ ଭିନ୍ନ, ଯେଉଁ ଶେଷକାଳ କି ମଣ୍ଡଳୀ ଉର୍ଦ୍ଧ୍ୱକୁ ନିଆଯାଇ ମଧ୍ୟାକାଶରେ ଖ୍ରୀଷ୍ଟଙ୍କ ସହିତ ମିଳିତ ହେବାର ଠିକ୍ ପୂର୍ବବର୍ତ୍ତୀ ସମୟକୁ ଦର୍ଶାଏ। ପାଉଲଙ୍କ ସମୟରେ ମଣ୍ଡଳୀ ମଧ୍ୟରେ ଯେଉଁ ଧର୍ମଚ୍ୟୁତି ଆରମ୍ଭ ହୋଇଥିଲା ତାହା କ୍ରମଶଃ ଗତି କରି ଚାଲିବ। ପାଉଲ ଏଫିସି ମଣ୍ଡଳୀକୁ ସତର୍କ କରାଇ ଦେଇଥିଲେ ଯେ ତାହାଙ୍କର ମୃତ୍ୟୁ ପରେ ଭ୍ରାନ୍ତ ନେତାମାନେ ମଣ୍ଡଳୀ ମଧ୍ୟରେ ପ୍ରବେଶ କରିବେ। ସେଥିପାଇଁ ପ୍ରେରିତ 20:29-30 ସେ ସେମାନଙ୍କୁ ଏହିପରି କହନ୍ତି, ମୋହର ପ୍ରସ୍ଥାନ ପରେ ଦୂରନ୍ତ ବାଘଗୁଡ଼ାକ ଯେ ତୁମମାନଙ୍କ ମଧ୍ୟରେ ପ୍ରବେଶ କରି ପଲ ପ୍ରତି ନିର୍ଦ୍ଦୟ ବ୍ୟବହାର କରିବେ, ପୁଣି ତୁମମାନଙ୍କ ମଧ୍ୟରୁ ସୁଦ୍ଧା ଲୋକେ ଉଠି ଶିଷ୍ୟମାନଙ୍କୁ ଆପଣମାନଙ୍କ ପଛରେ ଟାଣିନେବା ନିମନ୍ତେ ବିପରୀତ କଥାଗୁଡ଼ାକ କହିବେ, ଏହା ମୁଁ ଜାଣେ। ସେମାନେ ଈଶ୍ୱରଙ୍କ ବାକ୍ୟ ପ୍ରଚାର କରିବେ ନାହିଁ, ମାତ୍ର ଉପାସକ ଦଳମାନଙ୍କୁ ପ୍ରତାରଣାପୂର୍ବକ ଅପହରଣ କରିବେ। ବିଶ୍ୱାସ କରନ୍ତୁ, ଭ୍ରାନ୍ତ ଶିକ୍ଷକମାନେ ମଣ୍ଡଳୀ ମଧ୍ୟରୁ ବିଶ୍ୱାସୀମାନଙ୍କୁ ଅପହରଣ କରିନିଅନ୍ତି। ପାଉଲ କହନ୍ତି, ଶେଷକାଳରେ ଭୀଷଣ ସମୟ ଉପସ୍ଥିତ ହେବ, ଏହାର ଅର୍ଥ ଭୟଙ୍କର ତଥା ଦୁର୍ଦ୍ଦିନ ସମୟ ଆସୁଅଛି। ତେବେ ଲକ୍ଷ୍ୟ କରନ୍ତୁ, ଏହି ଶେଷକାଳରେ କେଉଁ ବିଷୟ ସବୁ ଘଟିବାକୁ ଯାଉଅଛି। ଏହାର ପରବର୍ତ୍ତୀ ଅଂଶରେ 19 ଭିନ୍ନ ଭିନ୍ନ ଘଟଣାଗୁଡ଼ିକ ବର୍ଣ୍ଣିତ ହୋଇଅଛି। ଏହି ସମସ୍ତ ଅତି ଅସୁନ୍ଦର ବିଷୟ, ମାତ୍ର ବର୍ତ୍ତମାନ ଏହି ଜଗତରେ ଯେଉଁ ସମସ୍ତ ବିଷୟମାନ ଘଟୁଅଛି ତାହା ହିଁ ଧର୍ମଶାସ୍ତ୍ର ପ୍ରକାଶ କରେ। ମୁଁ ବିଶ୍ୱାସ କରେ ଯେ ଆମ୍ଭେମାନେ ମଣ୍ଡଳୀର ଶେଷକାଳ ମଧ୍ୟକୁ ଅଗ୍ରସର ହେଉଅଛୁ। ମୋର କହିବାର କଥା, ଏହି ସମସ୍ତ ପଦମାନଙ୍କରେ ଯେଉଁ ସମସ୍ତ ବିଷୟ ପ୍ରକାଶ କରାଯାଇଅଛି ତାହା ସବୁ ବର୍ତ୍ତମାନ ଘଟୁଅଛି। ଆପଣ ଯଦି ମଣ୍ଡଳୀର ଇତିହାସକୁ ଫେରି ଚାହିଁବେ, ତାହେଲେ ଆପଣ ଏହି ସମସ୍ତ ଘଟଣାଗୁଡ଼ିକ ମଧ୍ୟରୁ କେତେକ ଘଟଣା ଘଟିବାର ସ୍ପଷ୍ଟ ପ୍ରମାଣ ପାଇପାରିବେ। କିନ୍ତୁ ମୁଁ ଭାବୁନାହିଁ ଯେ ବର୍ତ୍ତମାନ ସେହିସବୁ ବିଷୟ ଯେଉଁପରି ଭାବରେ ପ୍ରକାଶିତ ହେବାରେ ଲାଗିଛି, ସେହିସବୁ ଅତୀତରେ କୌଣସି ଏକ ସମୟରେ ପ୍ରକାଶିତ ହୋଇଥିବାର ଆପଣ ଲକ୍ଷ୍ୟ କରିବାକୁ ପାରିବେ। ମୁଁ ବିଶ୍ୱାସ କରେ ବର୍ତ୍ତମାନ ଆମମାନେ ସେହି ଭୀଷଣ ସମୟରେ ଆସି ପଦାର୍ପଣ କରିଅଛୁ, ଯାହାକି ଏହି ବିଭାଗ ମଧ୍ୟରେ ବର୍ଣ୍ଣିତ ହୋଇଅଛି। ମୁଁ ଜାଣେ ନାହିଁ ଏହା କେତେ ପର୍ଯ୍ୟନ୍ତ ଗତି କରିବ, ମାତ୍ର ମୁଁ ଜାଣେ ଏହା ଆହୁରି ଅଧିକ ମନ୍ଦ ହେବାକୁ ଯାଉଅଛି, ମାତ୍ର ଭଲ ଆଡ଼କୁ ନୁହେଁ। 3:2-4 ମଧ୍ୟରେ ଏହିପରି ଲେଖା ଅଛି, କାରଣ ଲୋକମାନେ ଆତ୍ମପ୍ରିୟ, ଧନଲୋଭୀ, ଆତ୍ମଗର୍ବୀ, ଅହଂକାରୀ, ନିନ୍ଦକ, ପିତାମାତାଙ୍କର ଅବାଧ୍ୟ, ଅକୃତଜ୍ଞ, ଅପବିତ୍ର, ସ୍ନେହଶୂନ୍ୟ, ଅମିଳନପ୍ରିୟ, ଅପବାଦକ, ଅଜିତେନ୍ଦ୍ରିୟ, ପ୍ରଚଣ୍ଡ, ଉତ୍ତମ ବିଷୟର ଘୃଣାକାରୀ, ବିଶ୍ୱାସଘାତକ, ଦୁଃସାହସୀ, ଦାମ୍ଭିକ ହେବେ, ଐଶ୍ୱରପ୍ରିୟ ନ ହୋଇ ବରଂ ବିଳାସପ୍ରିୟ ହେବେ। ସେହି ଶେଷକାଳର ବିଷୟକୁ ବର୍ଣ୍ଣନା କରିବାକୁ ଯାଇ ଏଠାରେ 19 ଶବ୍ଦ ବା ଖଣ୍ଡବାକ୍ୟ ବ୍ୟବହାର କରାଯାଇଅଛି, ଯାହାକି ବର୍ତ୍ତମାନ ଘଟୁଅଛି ଓ ଆହୁରି ଅଧିକ ମାତ୍ରାରେ ଘଟିବାକୁ ଯାଉଅଛି। ପ୍ରଥମଟି ହେଉଛି, ଲୋକମାନେ ଆତ୍ମପ୍ରିୟ ହେବେ, ଅର୍ଥାତ୍ ସେମାନେ ନିଜକୁ ବେଶୀ ଭଲ ପାଇବେ, ସେମାନେ ନିଜର ପ୍ରଶଂସା ଅନ୍ୱେଷଣ କରିବେ, ସେମାନେ ନିଜେ ପ୍ରଶଂସା ପାଇବା ନିମନ୍ତେ ବା ଲୋକମାନଙ୍କ ନିକଟରେ ପ୍ରିୟପାତ୍ର ହେବା ନିମନ୍ତେ, ଲୋକମାନଙ୍କୁ ସନ୍ତୁଷ୍ଟ କରାଇବା ନିମନ୍ତେ ବା ଖୁସି କରାଇବା ନିମନ୍ତେ ଚେଷ୍ଟା କରନ୍ତି। ମାତ୍ର ସେମାନେ ସେମାନଙ୍କର ପାପ ନିମନ୍ତେ ବା ଦୋଷ ତ୍ରୁଟି ନିମନ୍ତେ ସେମାନଙ୍କୁ ଅନୁଯୋଗ କରନ୍ତି ନାହିଁ, କାଳେ ସେମାନେ ସେମାନଙ୍କ ଦ୍ୱାରା ଘୃଣିତ ହୁଅନ୍ତି ବା ଅପମାନିତ ହୁଅନ୍ତି। ଏହା ହିଁ ବର୍ତ୍ତମାନର ମଣ୍ଡଳୀମାନଙ୍କରେ ଅଧିକ ମାତ୍ରାରେ ପରିଲକ୍ଷିତ ହୁଏ। ପାଳକମାନେ ବା ଶିକ୍ଷକମାନେ ସେମାନଙ୍କର ଉପାସକ ଦଳମାନଙ୍କ ନିକଟରେ ପ୍ରିୟପାତ୍ର ହେବା ନିମନ୍ତେ ସେମାନଙ୍କୁ ଅନୁଯୋଗ କରନ୍ତି ନାହିଁ କି ସେମାନଙ୍କୁ ଉଚିତ ଶିକ୍ଷା ପ୍ରଦାନ କରନ୍ତି ନାହିଁ। ଅପରପକ୍ଷେ ସେମାନେ ସେମାନଙ୍କ ଉପାସକ ଦଳର ପ୍ରଶଂସା କରନ୍ତି, ଯେପରି ସେମାନଙ୍କ ଦ୍ୱାରା ସେମାନେ ମଧ୍ୟ ପ୍ରଶଂସିତ ହୁଅନ୍ତି। ଦ୍ୱିତୀୟଟି ହେଉଛି, ଧନଲୋଭୀ ହେବେ, ସେମାନେ ଧନକୁ ପ୍ରେମ କରିବେ, କାରଣ ମନୁଷ୍ୟ ଯେତେବେଳେ ନିଜକୁ ପ୍ରେମ କରେ ସେ ଧନକୁ ପ୍ରେମ କରିବାକୁ ଲାଗେ। ଆମ୍ଭମାନଙ୍କ ମଧ୍ୟରେ ଥିବା ପୁରାତନ ସ୍ୱଭାବ ଧନକୁ ଅଧିକ ପ୍ରେମ କରେ ଓ ଧନକୁ ଉପଭୋଗ କରିବାକୁ ଚାହେଁ। ସେଥିପାଇଁ ପାଉଲ ତିମୋଥିଙ୍କୁ ତାହାଙ୍କ ପ୍ରଥମ ପତ୍ରରେ ଲେଖି ଜଣାନ୍ତି ଯେ ଧନଲୋଭ ସମସ୍ତ ଅନିଷ୍ଟର ମୂଳ। ଧନ ବା ଟଙ୍କା ପଇସା ଖରାପ ନୁହେଁ, ମାତ୍ର ସେହି ଧନ ପ୍ରତି ଆମମାନଙ୍କର ମନୋଭାବ ହିଁ ସମସ୍ୟା ଆଣିଦେଇଥାଏ। ଏହି ଧନଲୋଭ କେବଳ ଧନ ପ୍ରତି ଆମମାନଙ୍କର ଆସକ୍ତି ମଧ୍ୟ ଦେଇ ପ୍ରକାଶିତ ହୁଏ ନାହିଁ, ମାତ୍ର ଏହାକୁ ବ୍ୟବହାର କରିବାରେ ମଧ୍ୟ ପ୍ରକାଶିତ ହୁଏ। ତୃତୀୟଟି ହେଉଛି ଆତ୍ମଗର୍ବୀ, ଯିଏକି ନିଜ ବିଷୟ ନେଇ ବଡ଼ ଗର୍ବ କରେ। ଏହା ମଧ୍ୟ ଜଣେ ବ୍ୟକ୍ତିର ଚାଲିବା ବା କଥା କହିବା ଦ୍ୱାରା ଆପଣ ଜାଣିପାରିବେ। ଚତୁର୍ଥଟି ହେଉଛି ଅହଂକାରୀ, ଯିଏକି ନିଜର ନିଜତ୍ୱକୁ ବଜାୟ ରଖିବାକୁ ଚାହେଁ, ଅନ୍ୟମାନଙ୍କଠାରୁ ନିଜକୁ ଶ୍ରେଷ୍ଠ ବୋଲି ବିବେଚନା କରେ। ପଞ୍ଚମଟି ନିନ୍ଦକ, ଯେଉଁମାନେ ନିନ୍ଦାର କଥା କହି ବୁଲନ୍ତି ବା ଅନ୍ୟର ବିରୁଦ୍ଧରେ ନିନ୍ଦା କଥା କହନ୍ତି ବା ଅନ୍ୟର ନିନ୍ଦା କରନ୍ତି। ସେମାନେ ଯେତେ ସାହାଯ୍ୟ ତଥା ଉପକାର ଅନ୍ୟଠାରୁ ପାଇଲେ ମଧ୍ୟ ଅନ୍ୟର ନିନ୍ଦା କରନ୍ତି। ଷଷ୍ଠରେ ପିତାମାତାଙ୍କର ଅବାଧ୍ୟ, ଏହା ବାସ୍ତବରେ ବର୍ତ୍ତମାନ ସ୍ପଷ୍ଟ ପ୍ରତୀୟମାନ ହୁଏ। ଆଜି ହଜାର ହଜାର ସଂଖ୍ୟାର ଯୁବା ଯୁବତୀମାନେ ସେମାନଙ୍କର ପିତାମାତାଙ୍କ ବିରୁଦ୍ଧରେ ବିଦ୍ରୋହ କରନ୍ତି, ଏପରିକି ପିତାମାତାଙ୍କୁ ହତ୍ୟା ମଧ୍ୟ କରନ୍ତି। ସେମାନେ ପିତାମାତାଙ୍କର ବାଧ୍ୟ ହୁଅନ୍ତି ନାହିଁ। ସପ୍ତମରେ ଅକୃତଜ୍ଞ, ଆଜି ଅନେକ ଲୋକ ଅଛନ୍ତି ଯେଉଁମାନେ ଅନ୍ୟମାନଙ୍କଠାରୁ ସାହାଯ୍ୟ ଉପକାର ପାଇଥାନ୍ତି, ମାତ୍ର ସେମାନେ ଧନ୍ୟବାଦ ଦେବାକୁ ଭୁଲିଯାଆନ୍ତି। ଏପରିକି ସେମାନେ ଈଶ୍ୱରଙ୍କଠାରୁ ପ୍ରତ୍ୟେକ ବିଷୟ ଗ୍ରହଣ କରନ୍ତି, ମାତ୍ର ତାହାଙ୍କୁ ଧନ୍ୟବାଦ ଦେବା ନିମନ୍ତେ ଭୁଲିଯାଆନ୍ତି। ଅଷ୍ଟମରେ ଅପବିତ୍ର, ଅର୍ଥାତ୍ ସେମାନେ ସେମାନଙ୍କର କାର୍ଯ୍ୟକଳାପରେ ଓ କଥାରେ ବାର୍ତ୍ତାରେ ଈଶ୍ୱରଙ୍କର ବିରୁଦ୍ଧାଚରଣ କରନ୍ତି। ସେମାନେ ଈଶ୍ୱରଙ୍କ ନିମନ୍ତେ ପୃଥକୀକୃତ ଜୀବନଯାପନ କରିପାରନ୍ତି ନାହିଁ। ନବମରେ ସ୍ନେହଶୂନ୍ୟ, ଅର୍ଥାତ୍ ସମ୍ପର୍କ ସ୍ଥାପନରେ ଅନିୟମିତତା, ସମ୍ପର୍କ ସ୍ଥାପନରେ ସ୍ନେହର ଅଭାବ ପରିଲକ୍ଷିତ ହୁଏ। ଦଶମରେ ଅମିଳନ ପ୍ରିୟ, ସେମାନେ ମିଳିମିଶି ରହିବାକୁ ପସନ୍ଦ କରନ୍ତି ନାହିଁ। ସେମାନେ ଆପଣଙ୍କୁ ସେମାନଙ୍କ ସହିତ ମିଶିବା ପାଇଁ ସୁଯୋଗ ଦେବେ ନାହିଁ ବା ଚାହିଁବେ ନାହିଁ। ସେମାନେ ଏକତାକୁ ପସନ୍ଦ କରିବେ ନାହିଁ, ସେମାନଙ୍କୁ ଆପଣ ଖୁସି କରାଇପାରିବେ ନାହିଁ। ଏଗାରରେ ଅପବାଦକ, ମିଥ୍ୟାରେ ଅନ୍ୟମାନଙ୍କର ଅପବାଦ ବା କୁଶ୍ୟା ରଟନା କରନ୍ତି, ମିଥ୍ୟାରେ ଅନ୍ୟକୁ ଦୋଷାରୋପ କରନ୍ତି। ବାରରେ ଅଜିତେନ୍ଦ୍ରିୟ, ଅର୍ଥାତ୍ ସେମାନେ ଆତ୍ମସଂଯମତା ରକ୍ଷା କରିପାରନ୍ତି ନାହିଁ, ସେମାନେ ଇନ୍ଦ୍ରିୟଗୁଡ଼ିକୁ ନିଜର ବଶରେ ରଖିପାରନ୍ତି ନାହିଁ। ତେରରେ ପ୍ରଚଣ୍ଡ, ନିଷ୍ଠୁର ବା କ୍ରୂର ସ୍ୱଭାବର ବ୍ୟକ୍ତି, ଆଜି ସହର ବଜାର ଓ ରାସ୍ତାଘାଟରେ ନିରାପଦ ନୁହେଁ, ଏପରିକି ଅନେକ ଦିନବେଳା ମଧ୍ୟ ନିରାପଦରେ ଯାତାୟାତ କରିପାରନ୍ତି ନାହିଁ, ଏପରିକି କଥାବାର୍ତ୍ତା କଲେ ମଧ୍ୟ ତହିଁରେ ବିପଦ। ଚଉଦରେ ଉତ୍ତମ ବିଷୟର ଘୃଣାକାରୀ, ଅର୍ଥାତ୍ ସେମାନେ ଉତ୍ତମ ବିଷୟକୁ ଘୃଣା କରନ୍ତି, ମାତ୍ର ମନ୍ଦ ବିଷୟକୁ ପ୍ରେମ କରନ୍ତି। ପନ୍ଦରରେ ବିଶ୍ୱାସଘାତକ, ଅର୍ଥାତ୍ ସେମାନେ ବିଶ୍ୱାସରେ ବିଷ ଦେଇଦିଅନ୍ତି, ସେମାନଙ୍କୁ କେବେ ହେଲେ ବିଶ୍ୱାସ କରିହୁଏ ନା, ସେମାନେ ସରଳ ଲୋକଙ୍କୁ ବିପଦରେ ପକାଇ ଦିଅନ୍ତି। ଷୋହଳରେ ଦୁଃସାହସୀ, ସେମାନେ ଦୁଷ୍ଟ କାର୍ଯ୍ୟ କରିବାକୁ ବା ଦୁଷ୍କର୍ମ କରିବାକୁ ସାହସିକ ଅଟନ୍ତି। ସତରରେ ଦାମ୍ଭିକ, ଅର୍ଥାତ୍ ସେମାନେ ଗର୍ବରେ ଅନ୍ଧ ହୋଇଯାଆନ୍ତି ବା ଗର୍ବରେ ଉନ୍ମତ ହୁଅନ୍ତି, ସେମାନେ ଏକ ପ୍ରକାର ଶକ୍ତଗ୍ରୀବ। ଅଠରରେ ଈଶ୍ୱର ପ୍ରିୟ ନ ହୋଇ ବରଂ ବିଳାସ ପ୍ରିୟ ହେବେ, ଏହା ହିଁ ଆଜିର ମନୁଷ୍ୟମାନଙ୍କ ମଧ୍ୟରେ ବିଶେଷରେ ପରିଲକ୍ଷିତ ହୁଏ। ଲୋକମାନେ ଆଜି ଈଶ୍ୱରଙ୍କୁ ପ୍ରେମ କରନ୍ତି ନାହିଁ, ମାତ୍ର ସମସ୍ତ ପ୍ରକାର ବିଳାସ ବ୍ୟସନକୁ ପ୍ରେମ କରନ୍ତି। ସେମାନେ ଭୋଗ ବିଳାସରେ ଲିପ୍ତ ରୁହନ୍ତି, ସେମାନେ ସେମାନଙ୍କର ଅର୍ଥକୁ ସମସ୍ତ ପ୍ରକାର ଆମୋଦ ପ୍ରମୋଦ ନିମନ୍ତେ ବେପର ବାୟରେ ଖର୍ଚ୍ଚ କରନ୍ତି। ସେମାନେ ଈଶ୍ୱରଙ୍କ ନିମନ୍ତେ ଅର୍ଥ ବ୍ୟୟ ନ କରି କେବଳ ନିଜର ସୁଖ ସ୍ୱାଚ୍ଛନ୍ଦ୍ୟ ଓ ଭୋଗବିଳାସ ନିମନ୍ତେ ବ୍ୟୟ କରନ୍ତି, କାରଣ ସେମାନେ ଭୋଗବିଳାସରେ ମଜି ରହିବାକୁ ପସନ୍ଦ କରନ୍ତି। ପାଞ୍ଚ ପଦରେ ଲେଖା ଅଛି, ସେମାନେ ଭକ୍ତିର ଭେଖ ଧରନ୍ତି କିନ୍ତୁ ସେଥିର ଶକ୍ତିକୁ ଅସ୍ୱୀକାର କରନ୍ତି, ଏପରି ଲୋକମାନଙ୍କଠାରୁ ଅନ୍ତର ହୁଅ। ଶେଷ ବିଷୟଟି ହେଉଛି, ସେମାନେ ଭକ୍ତିର ଭେଖ ଧରନ୍ତି ମାତ୍ର ସେଥିର ଶକ୍ତିକୁ ଅସ୍ୱୀକାର କରନ୍ତି, ଅର୍ଥାତ୍ ସେମାନେ ଧର୍ମର ସମସ୍ତ ନୀତିନିୟମ ଉପରେ ଗୁରୁତ୍ୱ ପ୍ରଦାନ କରନ୍ତି, ମାତ୍ର ସେହିସବୁକୁ ନିଜର ଜୀବନରେ ବା କାର୍ଯ୍ୟରେ ପ୍ରତିଫଳିତ କରିପାରନ୍ତି ନାହିଁ। ସେମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରନ୍ତି ବୋଲି କହନ୍ତି, ମାତ୍ର ବିଶ୍ୱାସର କର୍ମ ସେମାନଙ୍କ ଜୀବନ ଦ୍ୱାରା ପ୍ରକାଶିତ ହୁଏ ନାହିଁ। ତେଣୁ ଏହିପରି ଲୋକମାନଙ୍କଠାରୁ ଦୂରରେ ରହିବା ନିମନ୍ତେ ପାଉଲ କହନ୍ତି। ଆଜି କ'ଣ ଆମମାନେ ଏହିପରି ଲୋକମାନଙ୍କଠାରୁ ନିଜକୁ ପୃଥକ ରଖିଛୁ କି? ନା ଆମମାନେ ଏହି ପ୍ରକାର ଲୋକମାନଙ୍କ ସହିତ ସମ୍ପର୍କ ସ୍ଥାପନ କରି ନିଜେ ମଧ୍ୟ ସେହି ପ୍ରକାର ବ୍ୟବହାର କରୁଅଛୁ? ଏହାପରେ ତିନି ପର୍ବର ଛ ଓ ସାତ ପଦରେ ଏହିପରି ଲେଖା ଅଛି, କାରଣ ଏମାନଙ୍କ ମଧ୍ୟରେ ଏପରି ଲୋକ ଅଛନ୍ତି ଯେଉଁମାନେ ଘରେ ଘରେ ପଶି ପାପରେ ଭାରାକ୍ରାନ୍ତ ଓ ବିଭିନ୍ନ କୂଅଭିଳାସରେ ଚାଳିତ ନିର୍ବୋଧ ସ୍ତ୍ରୀମାନଙ୍କୁ ଆପଣାର ବଶବର୍ତ୍ତୀ କରନ୍ତି। ଏହି ସ୍ତ୍ରୀ ଲୋକମାନେ ସର୍ବଦା ଶିକ୍ଷା କରୁଥିଲେ ହେଁ ସତ୍ୟ ଜାଣିବା ପାଇଁ କଦାପି ସମର୍ଥ ହୁଅନ୍ତି ନାହିଁ। ଏପରି ଲୋକମାନେ ଅଛନ୍ତି ଯେଉଁମାନେ ବର୍ଷ ବର୍ଷ ଧରି ପ୍ରଭୁଙ୍କର ବାକ୍ୟ ଶୁଣି ଆସୁଅଛନ୍ତି, ମାତ୍ର ସେମାନେ ଈଶ୍ୱରଙ୍କ ବାକ୍ୟ ବିଷୟରେ କିଛି ଜାଣନ୍ତି ନାହିଁ। ସେମାନଙ୍କର ଜୀବନରେ କୌଣସି ପରିବର୍ତ୍ତନ ନାହିଁ। ସେମାନେ ନିଜେ ବିନଷ୍ଟ ହେବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ମଧ୍ୟ ବିନାଶ ରୂପ ସାଗରରେ ମଗ୍ନ କରାନ୍ତି। ପ୍ରିୟ ବନ୍ଧୁ, ଆଜି ଯଦି ଆପଣ ଏହି ପ୍ରକାର ଲୋକମାନଙ୍କ ସ୍ତରରେ ଅଛନ୍ତି, ତାହେଲେ ତହିଁରୁ ଫେରିଆସି ଈଶ୍ୱରଙ୍କ ନିକଟରେ ଆଣ୍ଠୁ ଭାଙ୍ଗି ପ୍ରାର୍ଥନା କରନ୍ତୁ ଓ କ୍ଷମା ମାଗନ୍ତୁ, ତାହେଲେ ସେ ଆପଣଙ୍କୁ ତହିଁରୁ ଉଦ୍ଧାର କରିବେ। ଆଜି ଆମେ ଖ୍ରୀଷ୍ଟୀୟ ମଣ୍ଡଳୀର ଶେଷ କଳାରେ ଆସି ପଦାର୍ପଣ କରିଅଛୁ। ଖ୍ରୀଷ୍ଟୀୟ ମଣ୍ଡଳୀ ମଧ୍ୟରେ ଆଜି ଏହି ପ୍ରକାର ଲୋକମାନେ ମଧ୍ୟ ଅଛନ୍ତି ଯେଉଁମାନେ କି ସତ୍ୟ ଜାଣି ମଧ୍ୟ ସତ୍ୟଠାରୁ ଦୂରରେ ଅଛନ୍ତି, ଈଶ୍ୱରଙ୍କୁ ଜାଣି ମଧ୍ୟ ଈଶ୍ୱରଙ୍କଠାରୁ ଦୂରବର୍ତ୍ତୀ ଜୀବନଯାପନ କରନ୍ତି, ଖ୍ରୀଷ୍ଟଙ୍କୁ ଜାଣି ମଧ୍ୟ ଖ୍ରୀଷ୍ଟଙ୍କୁ ନ ଜାଣିଲା ଭଳି କାର୍ଯ୍ୟ କରନ୍ତି। ଯଦି ଆମେ ଏହିପରି ସ୍ୱଭାବର ଲୋକମାନଙ୍କ ବିଷୟରେ ସାବଧାନତା ରକ୍ଷା ନ କରୁ, ତାହେଲେ ଆମେ ଓ ଆମର ମଣ୍ଡଳୀ କେବେ ହେଲେ ବିଶ୍ୱାସରେ ସ୍ଥିର ରହିପାରିବ ନାହିଁ କି ଖ୍ରୀଷ୍ଟଙ୍କୁ ଗୌରବାନ୍ୱିତ କରିପାରିବ ନାହିଁ। ପ୍ରିୟ ବନ୍ଧୁ, ଆମମାନେ ଏହି ମଣ୍ଡଳୀର ଶେଷ କାଳରେ ଆସି ପଦାର୍ପଣ କରିଅଛୁ। ଆମମାନଙ୍କୁ ଏହି ପ୍ରକାର ଲୋକମାନଙ୍କର ସମ୍ମୁଖୀନ ହେବାକୁ ହେବ, ମାତ୍ର ଆମମାନଙ୍କୁ ସେମାନଙ୍କର ସମସ୍ତ ପ୍ରକାର କାର୍ଯ୍ୟକଳାପରୁ ପୃଥକୀକୃତ ଜୀବନଯାପନ କରିବାକୁ ହେବ। ଆମମାନେ ସେମାନଙ୍କୁ ଅନୁକରଣ ନ କରି ସେମାନଙ୍କ ନିକଟରେ ଆଦର୍ଶ ହେବାକୁ ହେବ। ତେଣୁ ଆସନ୍ତୁ ଆମେ ଯେତେବେଳେ ଖ୍ରୀଷ୍ଟଙ୍କୁ ଜାଣିଛୁ ଓ ସତ୍ୟର ପରିଚୟ ପାଇଛୁ, ସେହି ସତ୍ୟ ସପକ୍ଷରେ ଛିଡ଼ା ହୋଇ ଓ ଖ୍ରୀଷ୍ଟଙ୍କ ନିମନ୍ତେ ସାକ୍ଷୀ ହୋଇ ଅନେକଙ୍କୁ ଭ୍ରାନ୍ତ ଶିକ୍ଷାରୁ ରକ୍ଷା କରିବା ନିମନ୍ତେ ଦୃଢ଼ ପଦକ୍ଷେପ ନେଉ।
ପ୍ରିୟ ଶ୍ରୋତା ବନ୍ଧୁ, ଆମର କାର୍ଯ୍ୟକ୍ରମଟି ଶୁଣିଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ। ପ୍ରକୃତ ମାନସିକ ଶାନ୍ତି ପାଇବା ନିମନ୍ତେ ଏହି ବେତାର କାର୍ଯ୍ୟକ୍ରମଟି ନିୟମିତ ଶୁଣନ୍ତୁ ଓ ପ୍ରଭୁ ଯୀଶୁଙ୍କ ବିଷୟରେ ଅଧିକ ଜାଣିବାର ଆଗ୍ରହ ଥିଲେ ଆମ ସହ ପତ୍ର ମାଧ୍ୟମରେ ଯୋଗାଯୋଗ କରନ୍ତୁ। ଆମର ଠିକଣାଟି ହେଲା ପଥ ପ୍ରଦର୍ଶିକା, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001। ଠିକଣାଟି ଆଉ ଥରେ ଶୁଣନ୍ତୁ, ପଥ ପ୍ରଦର୍ଶିକା, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001। ଆମର ଇମେଲ ଆଡ୍ରେସ୍ଟି ଲେଖି ରଖନ୍ତୁ ODIA@radio882.com। ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ। ନମସ୍କାର।